ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ବଜେଟ୍ ଘୋଷଣାର କାର୍ଯ୍ୟକାରିତା ନେଇ ଆଜି ତିନୋଟି ୱେବିନାରରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ. ବ୍ରିଟେନ୍ ଏବଂ ଆୟାରଲାଣ୍ଡକୁ ଆଜିଠାରୁ ଗସ୍ତ କରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ନିର୍ବାଚନ ପରିଚାଳନା ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ନୂଆଦିଲ୍ଲୀଠାରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ବୈଠକ. ବାଂଲାଦେଶର ସ୍ୱରାଷ୍ଟ୍ର ବ୍ୟାପାର ପରାମର୍ଶଦାତାଙ୍କ ଇସ୍ତଫା ଦାବି ନେଇ ଢାକାରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ପ୍ରଥମ ସେମିଫାଇନାଲ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଜେଟ୍ ପରବର୍ତ୍ତୀ ତିନୋଟି ୱେବିନାରରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗଦେବେ. ଅଭିବୃଦ୍ଧି, ଉତ୍ପାଦନ, ରପ୍ତାନୀ, ଆଣବିକ ଶକ୍ତି ମିଶନ ଏବଂ ନିୟାମକ, ନିବେଶ ଓ ବ୍ୟବସାୟରେ ସହଜତା ତଥା ଏମ୍ଏସ୍ଏମ୍ଇ କ୍ଷେତ୍ର ଉପରେ ଏହି ୱେବିନାରଗୁଡ଼ିକ ଆୟୋଜନ କରାଯାଇଛି. ୱେବିନାରରେ ଅଂଶଗ୍ରହଣ ସହ ସେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ଦେଶର ଶିଳ୍ପ, ବାଣିଜ୍ୟ ଏବଂ ଶକ୍ତି ରଣନୀତି ଉପରେ ଏହି ଆଲୋଚନା ସରକାରୀ ଅଧିକାରୀ, ଶିଳ୍ପ ନେତା ଏବଂ ବାଣିଜ୍ୟ ବିଶେଷଜ୍ଞଙ୍କୁ ଏକ ସହଯୋଗୀ ମଞ୍ଚ ପ୍ରଦାନ କରିବ. ବଜେଟ୍ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା ହେବା ସହ ଏହାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି. ଘରୋଇ କ୍ଷେତ୍ରର ବିଶେଷଜ୍ଞ, ଶିଳ୍ପ ପ୍ରତିନିଧି ଏବଂ ବିଭିନ୍ନ ପ୍ରସଙ୍ଗଭିତ୍ତିକ ବିଶେଷଜ୍ଞ ଏହି ୱେବିନାରରେ ଅଂଶଗ୍ରହଣ କରି ବଜେଟ୍ ଘୋଷଣାଗୁଡ଼ିକରେ ପ୍ରଭାବଶାଳୀ କାର୍ଯ୍ୟକାରିତା ନେଇ ରୂପରେଖ ପ୍ରସ୍ତୁତ କରିବେ. ନମୋ ଆପ୍ ଓପନ୍ ଫୋରମ୍ରେ ଅଧିକ ପ୍ରେରଣାଦାୟକ ଜୀବନଯାତ୍ରା ସମ୍ପର୍କରେ ସୂଚନା ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକଙ୍କୁ ଅନୁରୋଧ କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ନମୋ ଆପ୍ରେ ଦିଆଯାଇଥିବା ପ୍ରେରଣାଦାୟକ ସୂଚନା ମଧ୍ୟରୁ କିଛି ମନୋନୀତ ମହିଳାଙ୍କୁ ଆସନ୍ତା 8 ତାରିଖରେ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରାଯିବ. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ବ୍ରିଟେନ୍ ଏବଂ ଆୟାରଲାଣ୍ଡକୁ ସରକାରୀ ଗସ୍ତରେ ଯିବେ. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ଏକ ସମନ୍ୱିତ ରଣନୈତିକ ଭାଗିଦାରୀ ରହିଆସିଛି. ସେହିଭଳି ପ୍ରତିରକ୍ଷା, ସୁରକ୍ଷା, ବାଣିଜ୍ୟ, ଅର୍ଥନୀତି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜନସମ୍ପର୍କ ଭଳି ବିବିଧ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ସଶକ୍ତ ହୋଇଛି. ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ବ୍ରିଟେନ୍ ପ୍ରତିପକ୍ଷ ଡେଭିଡ୍ ଲାନିଙ୍କ ସମେତ ବ୍ରିଟେନ୍ର ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ସେହିଭଳି ଆୟାରଲାଣ୍ଡକୁ ଦୁଇଦିନିଆ ଗସ୍ତରେ ଯାଇ ଡକ୍ଟର ଜୟଶଙ୍କର ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ସାଇମର ହାରିସ୍ଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ. ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ସାଂସ୍କୃତିକ ସମ୍ପର୍କ ଏବଂ କ୍ରମବର୍ଦ୍ଧିଷ୍ଣୁ ଅର୍ଥନୈତିକ ବ୍ୟବସ୍ଥା ଭିତ୍ତିକ ଏକ ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପକ୍ଷୀୟ ସମ୍ପର୍କ ରହିଆସିଛି. ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହିତ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି. ଭାରତ ଗସ୍ତରେ ଆସିଥିବା ବେଲଜିୟମ୍ ରାଜକୁମାରୀ ଆଷ୍ଟ୍ରିଡ୍ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ. ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସେ ଭାରତ ଗସ୍ତରେ ରହିବେ. ରାଜକୁମାରୀ ଆଷ୍ଟ୍ରିଡ୍ ଏବଂ ବେଲଜିୟମ୍ ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରାଙ୍କେନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଗତକାଲି ଆଲୋଚନା କରିଛନ୍ତି. ଦ୍ୱିପାକ୍ଷିକ ପ୍ରତିରକ୍ଷା ଶିଳ୍ପ ସହଯୋଗ ପ୍ରସଙ୍ଗ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି. ପ୍ରତିରକ୍ଷା କ୍ଷେତ୍ରରେ ବେଲଜିୟମ୍ର ପୁଞ୍ଜିନିବେଶ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ସ୍ୱାଗତ କରିଛନ୍ତି. ବେଲଜିୟମ୍ କମ୍ପାନୀଗୁଡ଼ିକ ଭାରତରେ ନିବେଶ କରିବା ସହିତ ଯୋଗାଣ ଶୃଙ୍ଖଳରେ ସାମିଲ ହୋଇ ବ୍ୟବସାୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି. ଉଭୟ ଦେଶ ଏକ ସ୍ଥାୟୀ ତଥା ସଂସ୍ଥାଗତ ପ୍ରତିରକ୍ଷା ସହଯୋଗର ମାର୍ଗ ଉନ୍ମୋଚନ କରିବାକୁ ସହମତ ହୋଇଛନ୍ତି. ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗ ଆଜିଠାରୁ ଏକ ଦୁଇଦିନିଆ ବୈଠକରେ ଯୋଗଦେବେ. ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସିକ୍ ଆଣ୍ଡ ଇଲେକ୍ସନ୍ ମ୍ୟାନେଜ୍ମେଣ୍ଟଠାରେ ଏହି ବୈଠକର ଆୟୋଜନ କରାଯାଇଛି. ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ପ୍ରଥମ ବୈଠକ. ନିର୍ବାଚନ ପରିଚାଳନାରେ ରହିଥିବା ଆହ୍ୱାନ ଏବଂ ଅନୁଭୂତିଗୁଡ଼ିକ ଉପରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଅଧିକାରୀ ମତ ବିନିମୟ କରିବେ. ଏ କ୍ଷେତ୍ରରେ ପାରସ୍କରିକ ଶିକ୍ଷା ପାଇଁ ଏହା ଏକ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି. ଏହି ବୈଠକରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ନିର୍ବାଚନ ପରିଚାଳନା, ଯୋଗାଯୋଗ ଏବଂ ସାମାଜିକ ଗଣମାଧ୍ୟମର ପ୍ରଚାର ପ୍ରସାରର ଭୂମିକା ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ବାଂଲାଦେଶର ସ୍ୱରାଷ୍ଟ୍ର ବ୍ୟାପାର ପରାମର୍ଶଦାତା ଜାହାଙ୍ଗୀର ଆଲମ ଚୌଧୁରୀଙ୍କ ବିରୋଧରେ ଗତକାଲି ଢାକାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସମ୍ପ୍ରତି ଢାକାରେ ଦୁଇ ଜଣ ନାବାଳିକାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଯଥାର୍ଥ ପ୍ରମାଣିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ନେଇ ଶ୍ରୀ ଆଲମଙ୍କୁ ପଦରୁ ହଟାଇବା ଦାବି ନେଇ ବିଭିନ୍ନ ବର୍ଗର ମହିଳା ବିକ୍ଷୋଭରେ ସାମିଲ ହୋଇଥିଲେ। ସାମାଜିକ ଗଣମାଧ୍ୟମରେ ମଧ୍ୟ ବହୁ ଲୋକ ଏଭଳି ଘଟଣାର ଦୃଢ଼ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ଗତ ପହିଲାରେ ଢାକାର ଲାଲମାଟି ଅଞ୍ଚଳରେ ଥିବା ଏନ୍ଏଚ୍ଏ ଟାୱାର ନିକଟରେ ଦୁଇ ଜଣ ନାବାଳିକାଙ୍କ ଉପରେ ଆକ୍ରମଣ ହୋଇଥିଲା। ଜଣେ ପୀଡ଼ିତା ଅଭିଯୋଗ କରିଛନ୍ତି ଧୂମପାନ ପାଇଁ ସେମାନଙ୍କୁ ଆକ୍ରମଣ କରାଯାଇଥିଲା। ଢାକା ବିଶ୍ୱବିଦ୍ୟାଳୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲାରେ ବିଫଳ ଅଭିଯୋଗ ନେଇ କିଛି ଛାତ୍ର ଶ୍ରୀ ଚୌଧୁରୀଙ୍କ ଇସ୍ତଫା ଦାବି କରି ଗତ ସପ୍ତାହରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଗତକାଲି ନୂଆଦିଲ୍ଲୀଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରି ବାୟୁସେନାର କ୍ଷମତା ବୃଦ୍ଧି ଲକ୍ଷ୍ୟ ନେଇ ଗଠିତ କମିଟିର ରିପୋର୍ଟ ଉପସ୍ଥାପନ କରିଛନ୍ତି। ବାୟୁସେନାର ଆବଶ୍ୟକତା ତଥା ଦକ୍ଷତା ବୃଦ୍ଧି ନେଇ ଚିହ୍ନଟ କ୍ଷେତ୍ରଗୁଡ଼ିକ ଉପରେ ସ୍ୱଳ୍ପ ମଧ୍ୟମ ଏବଂ ଦୀର୍ଘମିଆଦୀ ପଦକ୍ଷେପ ନେଇ କମିଟି ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଏରୋସ୍ୱେସ୍ କ୍ଷେତ୍ରରେ ଆତ୍ମନିର୍ଭରତାକୁ ବୃଦ୍ଧି କରିବା ପାଇଁ ପ୍ରୋହାହନର ଆବଶ୍ୟକତା ଉପରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ କ୍ଷମତାପ୍ରାପ୍ତ କମିଟିର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସୁପାରିଶଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନଔଷଧୀ ଜନଚେତନା ସପ୍ତାହ ପାଳନର ତୃତୀୟ ଦିବସରେ ଗତକାଲି ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। 30 ରାଜ୍ୟର 30 ପ୍ରମୁଖ ସହରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲମିତ୍ର ଅଂଶଗ୍ରହଣ କରିଥିଲେ। ପିଲାମାନଙ୍କୁ ଜନଔଷଧୀ କେନ୍ଦ୍ର ମାଧ୍ୟମରେ ବିକ୍ରି ହେଉଥିବା ଗୁଣାତ୍ମକ ଜେନେରିକ୍ ଔଷଧ ବିଷୟରେ ଅବଗତ କରାଯାଇଥିଲା। ପୋଷଣଯୁକ୍ତ ଖାଦ୍ୟ ସାମଗ୍ରୀ ଏହି ଅବସରରେ ପିଲାଙ୍କୁ ବଣ୍ଟନ କରାଯାଇଥିଲା। ସୂଚନାଯୋଗ୍ୟ, ସମଗ୍ର ଦେଶରେ ଏବେ 15,000 ଅଧିକ ଜନଔଷଧୀ କେନ୍ଦ୍ର କାର୍ଯ୍ୟକାରୀ ହୋଇଛି। 2027 ମାର୍ଚ୍ଚ 31 ସୁଦ୍ଧା ଏହି ସଂଖ୍ୟା 25,000କୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଜଳ ପରିମଳ, ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ଭାରତ ନେପାଳ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆନ୍ତଃ ସରକାରୀ ସହଯୋଗ ମାଧ୍ୟମରେ ସ୍ୱଚ୍ଛ ପାନୀୟ ଜଳ ଏବଂ ପରିମଳ ଉତ୍ତମ ପରିଚାଳନା ଏହି ଚୁକ୍ତିରେ ପ୍ରାଥମିକତା ପ୍ରଦାନ କରାଯାଇଛି। ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି ଏହି ବୁଝାମଣାପତ୍ର ଜନସ୍ୱାସ୍ଥ୍ୟ, ସ୍ଥାୟିତ୍ୱ ଏବଂ ଆଞ୍ଚଳିକ ସହଯୋଗ ପ୍ରତି ଉଭୟ ଦେଶର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି। ଦୁଇ ଦେଶ ମଧ୍ୟରେ ଭାଗିଦାରିତା ଏକ ନୂତନ ମାର୍ଗ ଉନ୍ମୋଚନ ହୋଇଛି। ଉଭୟ ଦେଶ ସେମାନଙ୍କ ଦେଶବାସୀଙ୍କ କଲ୍ୟାଣ ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପାଟିଲ କହିଛନ୍ତି। ଗତ ଦଶନ୍ଧି ମଧ୍ୟରେ ଦେଶରେ ଗବେଷଣା ଏବଂ ବିକାଶ ଖର୍ଚ୍ଚ 1,27,000 କୋଟି ଟଙ୍କାରେ ପହଞ୍ଚିଛି ବୋଲି ମନ୍ତ୍ରୀ ଡକ୍ଟର ସିଂହ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଆୟୋଜିତ ଦିଶା କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ସିଂହ କହିଛନ୍ତି 2013-14 ଆର୍ଥିକ ବର୍ଷରେ ଏହି ଖର୍ଚ୍ଚ 60,000 କୋଟି ଟଙ୍କା ଥିବାବେଳେ ଏବେ ଦ୍ୱିଗୁଣିତ ହୋଇଛି। ଦିଶା କାର୍ଯ୍ୟକ୍ରମ ଦେଶର ଜ୍ଞାନ ଅର୍ଥନୀତିକୁ ଗତିଶୀଳ କରିବା ସହିତ ଆତ୍ମନିର୍ଭର କ୍ଷେତ୍ରକୁ ସୁଦୃଢ଼ କରିବ। ଡିପ୍ଟେକ୍ ଉଦ୍ଭାବନ ଏବଂ ବାଣିଜ୍ୟ କ୍ଷେତ୍ରରେ ଦେଶକୁ ବିଶ୍ୱସ୍ତରକୁ ସ୍ଥାନିତ କରିବା ଲାଗି ସରକାର ଗ୍ରହଣ କରିଥିବା ବହୁମୁଖୀ ପଦକ୍ଷେପ ଉପରେ ଡକ୍ଟର ସିଂହ ଆଲୋକପାତ କରିଛନ୍ତି। କୃତ୍ରିମ ବୁଦ୍ଧିମତା, ବାୟୋଟେକ୍ନୋଲୋଜି ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ କ୍ଷେତ୍ରରେ ଘରୋଇ ଉଦ୍ଭାବନ ଦେଶର ଅର୍ଥନୈତିକ ଭବିଷ୍ୟତକୁ ତ୍ୱରାନ୍ୱିତ କରିବ ବୋଲି ଡକ୍ଟର ସିଂହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ନୂଆଦିଲ୍ଲୀଠାରେ ଗୋଆରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏହି ଅବସରରେ ଗୋଆରେ 3 ଆଇନର କାର୍ଯ୍ୟକାରିତା ଏବଂ ପୁଲିସ୍, କାରାଗାର, ବିଚାର ବ୍ୟବସ୍ଥା ଓ ଫରେନ୍ସିକ୍ ବିଜ୍ଞାନ କ୍ଷେତ୍ରରେ ଏହାର ଭୂମିକା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ୍ ଆଜି ଭାରତ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ ଦୁବାଇଠାରେ ଭାରତୀୟ ସମୟ ଅପରାହ୍ନ 2:30 ଆରମ୍ଭ ହେବ। ସେହିଭଳି ଆସନ୍ତାକାଲି ଲାହୋରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ବଜେଟ୍ ଘୋଷଣାର କାର୍ଯ୍ୟକାରିତା ନେଇ ଆଜି 3 ୱେବିନାରରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ବ୍ରିଟେନ୍ ଏବଂ ଆୟାରଲାଣ୍ଡକୁ ଆଜିଠାରୁ ଗସ୍ତ କରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ନିର୍ବାଚନ ପରିଚାଳନା ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ନୂଆଦିଲ୍ଲୀଠାରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜିଠାରୁ ଆରମ୍ଭ ହେବ ଦୁଇଦିନିଆ ବୈଠକ। ବାଂଲାଦେଶର ସ୍ୱରାଷ୍ଟ୍ର ବ୍ୟାପାର ପରାମର୍ଶଦାତାଙ୍କ ଇସ୍ତଫା ଦାବି ନେଇ ଢାକାରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ପ୍ରଥମ ସେମିଫାଇନାଲ୍।